ଲୁକ 15 ଅଧ୍ୟାୟ। ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କର ଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୋସୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ,
ଦେଖ, ଏହି ବ୍ୟକ୍ତି ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।
ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
ମନେକର ତୁମ୍ଭମାନଙ୍କ ଭିତରୁ ଜଣକର 100ଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସି ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜିଯାଇଥିବା ମେଣ୍ଢାଟି ପାଇଯାଇଛି, ମୁଁ ଅତ୍ୟନ୍ତ ଆନନ୍ଦିତ, ଆସ ମୋ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ। ମନେକର ଜଣେ ସ୍ତ୍ରୀ ଲୋକର 10ଟି ରୂପା ମୁଦ୍ରା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀ ଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଚାରିଆଡ଼େ ଖୋଜିବ। ହଜିଯାଇଥିବା ରୂପା ମୁଦ୍ରାଟି ପାଇଗଲେ ସେ ତା ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ମୁଁ ବହୁତ ଆନନ୍ଦିତ, କାରଣ ମୋର ହଜିଯାଇଥିବା ରୂପା ମୁଦ୍ରାଟି ମିଳିଗଲା, ଆସ ମୋ ସହିତ ଆନନ୍ଦ କର। ସେହିଭଳି ଜଣେ ପାପୀ ତା ହୃଦୟ ପରିବର୍ତ୍ତନ କଲେ ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।
ଯୀଶୁ କହିଲେ,
ଜଣେ ଲୋକର 2 ପୁଅ ଥିଲେ। ଦିନେ ସାନ ପୁଅ ତା ବାପାଙ୍କୁ କହିଲା, ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ ଭାଗତକ ଦେଇଦିଅ। ତେଣୁ ତା ବାପା ତାହାଙ୍କର ସବୁ ସମ୍ପତ୍ତିକୁ 2 ପୁଅଙ୍କ ମଧ୍ୟରେ ବାଣ୍ଟିଦେଲେ। ଅଳ୍ପ ଦିନ ପରେ ସାନ ପୁଅ ତା ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଚାଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇଦେଲା। ସବୁତକ ସାରିଦେଲା ପରେ ସେହି ଦେଶରେ ଚାରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା, ତାର ଟଙ୍କା ଦରକାର ପଡ଼ିଲା। ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା। ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରାଇବାକୁ ପଠାଇଲା। ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା, କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ। ଏବେ ସେ ବୁଝିପାରିଲା ଯେ ସେ ବହୁତ ମୂର୍ଖାମି କରିଛି। ସେ ଭାବିଲା, ମୋ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି, ଆଉ ମୁଁ ଏଠାରେ ଭୋକରେ ମରୁଛି। ମୁଁ ଏ ସ୍ଥାନ ଛାଡ଼ି ମୋ ବାପାଙ୍କ ପାଖକୁ ଫେରିଯିବି। ମୁଁ ତାହାଙ୍କୁ କହିବି, ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ, କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ। ତେଣୁ ସେ ସ୍ଥାନ ଛାଡ଼ି ତା ବାପାଙ୍କ ପାଖକୁ ବାହାରିଲା। ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। ପୁଅ କହିଲା, ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି, ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ। କିନ୍ତୁ ବାପା ତାହାଙ୍କ ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ଯାଅ, ତା ପାଇଁ ସବୁଠାରୁ ଭଲ ପୋଷାକ ଆଣ, ତା ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ, ପାଦରେ ଭଲ ଜୋତା ପିନ୍ଧାଇ ଦିଅ, ଆମ୍ଭର ସବୁଠାରୁ ମୋଟା ବାଛୁରୀଟିକୁ ଆଣ, ଆମ୍ଭେ ତାହାକୁ ମାରିବା, ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ, ଆମ୍ଭେମାନେ ଗୋଟିଏ ଭୋଜି କରିବା। ମୋର ପୁଅ ମରିଯାଇଥିଲା, ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି, ସେ ହଜିଯାଇଥିଲା, ଏବେ ମିଳିଯାଇଛି। ତେଣୁ ସେମାନେ ଭୋଜିର ଆୟୋଜନ କଲେ। ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚ ଗୀତର ଶବ୍ଦ ଶୁଣିଲା। ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, ଏସବୁ କ'ଣ ଚାଲିଛି? ଚାକରଟି କହିଲା, ତୁମ୍ଭ ଭାଇ ଫେରିଆସିଛି, ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରୀଟି ମାରିଛନ୍ତି, ତୁମ୍ଭ ଭାଇ କୁଶଳରେ ଫେରିଆସିଥିବାରୁ ତୁମ୍ଭ ବାପା ବହୁତ ଖୁସି ହେଉଛନ୍ତି। ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ, ତେଣୁ ତା ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। ବଡ଼ ପୁଅ ବାପାଙ୍କୁ କହିଲା, ବର୍ଷ ବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରିଆସିଛି, ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି, କିନ୍ତୁ ତୁମ୍ଭେ ମୋ ପାଇଁ ଛେଳିଟିଏ ମଧ୍ୟ କେବେ ମାରିନାହଁ। ତୁମ୍ଭେ ମୋ ପାଇଁ ଓ ମୋ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇନାହଁ। କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରିଦେଇଛି। ତାପରେ ସେ ଘରକୁ ଫେରିଆସିଲା, ଆଉ ତା ପାଇଁ ତୁମ୍ଭେ ମୋଟା ବାଛୁରୀଟିକୁ ମାରିଲ। କିନ୍ତୁ ବାପା ତାକୁ କହିଲେ, ପୁଅ, ତୁ ସବୁବେଳେ ମୋ ପାଖରେ ଅଛୁ, ମୋର ଯାହା କିଛି ଅଛି ସେସବୁ ତୋର। କିନ୍ତୁ ତୋର ଏ ଭାଇ ମରିଯାଇଥିଲା, ଏବେ ସେ ପୁଣି ଜୀବନ ପାଇଲା, ସେ ହଜିଯାଇଥିଲା, ଏବେ ସେ ମିଳିଲା, ସେଥିପାଇଁ ଆମ୍ଭେ ଖୁସି ହେବା ଓ ଭୋଜି କରିବା ଉଚିତ।